ଚିତ୍ର ପଚିଶ ପବିତ୍ର ଆତ୍ମା ଆସବେ। ଯେତେବେଳେ ଯୀଶୁ ସରକେ ଗଲେ ସେ କହିକର ଗଲେ ଯେ ତାଙ୍କର ଚେଲାମାନଙ୍କର ସଙ୍ଗେ ପବିତ୍ର ଆତ୍ମା ଆସି ରହିବେ। ସରକେ ଗଲାର ଦଶ ଦିନ ପଛେ ଚେଲାମାନେ ଗୋଟେ ଠାନେ ଜମା ହେଇଥିଲେ। ହଠାତ୍ ମହାପୁରୁଷ ପବିତ୍ର ଆତ୍ମା ଆସିକରି ତାଙ୍କର ଠାନେ ଭରି ହେଲେ, ଯେନ୍ତା ଯୀଶୁ କହିଥିଲେ। ସେମାନେ ଯୀଶୁର ବାବଦନେ ଦୁସରା ଭାଷାନେ କଥା କହିପାରିଲେ। ସବୁ ସଦ୍ବିଶ୍ୱାସୀ ମନକର ଠାନେ ପବିତ୍ର ଆତ୍ମା ରହିକରି ଭଲ ପାଇବାର ଲାଗି ଆର୍ ମହାପୁରୁଷ କଥା ମାନବାର ଲାଗି ବଲ ଦେଲେ।